ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ରେ ଓଡ଼ିଶା ବେସାମରିକ ନିୟମାବଳୀ 2020ର ସଂଶୋଧନ ପ୍ରସ୍ତାବ ପାରିତ। ଅଗ୍ନିବୀରଙ୍କ ପାଇଁ ରହିବ 10% ସ୍ଥାନ ସଂରକ୍ଷଣ। ଆଦାନୀ ଗ୍ରୁପ୍କୁ ମିଳିଲା ଗୋପାଳପୁର ବନ୍ଦର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍କ୍ରବ୍ଟାଇଫସ୍ରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ, ସ୍ୱଷ୍ଟ କଲା ଜନସ୍ୱାସ୍ଥ୍ୟ ବିଭାଗ। ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ କଲେ ପରିଦର୍ଶନ। ଏବଂ ବାଂଲାଦେଶ ଉପକୂଳରେ ଆସନ୍ତା 2 ଦିନ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ସୂଚନା ଦେଲା ପାଣିପାଗ ବିଭାଗ। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରେ କୌଣସି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କର ପରିବାରର ଝିଅ, ସାବତ ଝିଅ, ବିବାହିତ ଏବଂ ନିର୍ଭରଶୀଳ ଝିଅଙ୍କୁ ଚାକିରି ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହିତ 3 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ବେସାମରିକ ନିୟମାବଳୀ 2020ରେ ସଂଶୋଧନ କରିଛନ୍ତି। ପୁଲିସ୍, ଅଗ୍ନିଶମ, ଜଙ୍ଗଲ, ଅବକାରୀ ବିଭାଗରେ ଅଗ୍ନିବୀରମାନଙ୍କ ପାଇଁ 10% ସ୍ଥାନ ସଂରକ୍ଷିତ ରହିବ। କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପ୍କୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ଅନୁମୋଦନ ମିଳିଛି। ଆଦାନୀ ଗ୍ରୁପ୍ର ଅଂଶଧନ 95% ଏବଂ ଓଡ଼ିଶା ଷ୍ଟିଭ୍ଡୋର୍ସ ଲିମିଟେଡ୍ର 5% ଅଂଶଧନ ରହିବ ବୋଲି କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ସେ କହିଛନ୍ତି,
ଆଜି ମନ୍ତ୍ରିମଣ୍ଡଳର ସପ୍ତମ ବୈଠକ ଅନୁଷ୍ଠିତ ହୋଇଥିଲା, ଆଉ 3 ପ୍ରସ୍ତାବ ସେଠି ଉପସ୍ଥାପନ କରାଯାଇଥିଲା। ପ୍ରଥମ ପ୍ରସ୍ତାବ ହେଲା 95%, ଯୋଉ 100% କମ୍ପାନୀର ଅଛି ସେଟା ସେୟାର ହୋଲ୍ଡିଂ 95% ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ଲିମିଟେଡ୍ ସେମାନଙ୍କ ପାଖେ ଯିବ, ଏବଂ 5% ଯୋ ରହିଛି ସେଟା ଓଡ଼ିଶା ଷ୍ଟିଭ୍ ଡୋର୍ ଲିମିଟେଡ୍ ତାଙ୍କ ରହିବ। ଦ୍ୱିତୀୟ ପ୍ରସ୍ତାବ ସରକାରୀ ଅଧିକାରୀଗଣ ଓ କର୍ମଚାରୀଗଣ ଅଛନ୍ତି, ତାଙ୍କ ପାଇଁ ଗୋଟିଏ ରିହାବିଲିଟେସନ୍ ଆସିଷ୍ଟାନ୍ସରେ ଯଦି ତାଙ୍କ ଚାକିରି କରିବ ସମୟରେ ତାଙ୍କ ମୃତ୍ୟୁ ଘଟେ, ବିବାହିତ ଝିଅ ଏବଂ ଷ୍ଟେପ୍ ଡଟର୍ ସେମାନଙ୍କ ନାଁ ନ ଥିଲା ସେଠି, ଏବେ ସେ ବି ଯୋଗ୍ୟ ହେବେ। ତୃତୀୟ ଯାହା ପ୍ରସ୍ତାବ ଥିଲା, ଯେଉଁମାନେ ଅଗ୍ନିବୀରରେ ଜଏନ୍ କରନ୍ତି ତାଙ୍କ ଗୋଟେ ବର୍ଷ ପାଇଁ ପ୍ରଶିକ୍ଷଣ ଦିଆଯାଏ, ତାପରେ 4 ପାଇଁ ସେମାନେ ଆର୍ମ ଫୋର୍ସେସ୍ରେ ଚାକିରି କରନ୍ତି। 4 ପରେ କେତେ ଜଣ ତାଙ୍କ ଭିତରେ ପରମାନେଣ୍ଟ ଚାକିରି ଦିଆଯାଏ, ଅନ୍ୟମାନଙ୍କୁ ସେମିତି ଦିଆଯାଏନି। ତ ଓଡ଼ିଶା ରାଜ୍ୟରେ ଏବେ ଆଜି ମନ୍ତ୍ରିମଣ୍ଡଳ ଅନୁମୋଦିତ କଲେ କି ଆମର ଯେଉଁ ୟୁନିଫର୍ମ ସର୍ଭିସେସ୍ ଅଛି, ଯେମିତି ଅଗ୍ନିକାଣ୍ଡ ହେଲା, ପୁଲିସ୍ ହେଲା, ଫରେଷ୍ଟ ହେଲା, ଏକ୍ସାଇଜ୍, ସେଠି ଆମେ 10% ତାଙ୍କ ପାଇଁ ହରିଜଣ୍ଟାଲ ରିଜର୍ଭେସନ୍ ରଖିଛୁ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 5,130 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି। ତେବେ ଡେଙ୍ଗୁରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ନେଇ ଖବର ହସ୍ତଗତ ହୋଇନାହିଁ ବୋଲି ସେ କହିଛନ୍ତି। ସ୍କ୍ରବ୍ଟାଇଫସ୍ରେ ବରଗଡ଼ ଜିଲ୍ଲାରେ 4 ମୃତ୍ୟୁ ହୋଇଥିବା ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଅଭିଯୋଗ ଆସିଥିବା ଅଞ୍ଚଳରୁ ଏନେଇ ପରୀକ୍ଷା ପରେ ସ୍ୱଷ୍ଟ ସୂଚନା ଜଣାପଡ଼ିବ ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ା ଏବଂ ପୁରୀର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ କୁକୁଡ଼ାମରା କାର୍ଯ୍ୟ ଶେଷ ହୋଇଛି। ଯାଜପୁର ଏବଂ କଟକର କିଛି ଅଞ୍ଚଳରେ କୁକୁଡ଼ାମରା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭାବିତ ଅଞ୍ଚଳର କୁକୁଡ଼ା ଏବଂ ଅଣ୍ଡା ନ ଖାଇବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି। ମଙ୍କିପକ୍ସ ରୋଗର ସ୍ଥିତି ନେଇ ସମୀକ୍ଷା କରାଯାଇଛି, ଏହାର ଚିକିତ୍ସା ତଥା ନିରାକରଣ ଲକ୍ଷ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅନୁଦାନରେ ରାଜ୍ୟରେ 86 ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ସହଯୋଗରେ 5 ବୃଦ୍ଧାଶ୍ରମ ଚାଲୁଥିବା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାବଲେଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରଠାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବେସରକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମଗୁଡ଼ିକ କେନ୍ଦ୍ର ସରକାର ସିଧାସଳଖ ଅନୁଦାନ ପ୍ରଦାନ କରିଥାନ୍ତି। ରାଜ୍ୟ ସରକାର 4 ବୃଦ୍ଧାଶ୍ରମକୁ ବାର୍ଷିକ 15,31,350 ପ୍ରଦାନ କରୁଛନ୍ତି ବୋଲି ବୈଠକରେ ଶ୍ରୀ ସେଠୀ ସୂଚନା ଦେଇଥିଲେ। ଗତ ଆର୍ଥିକ ବର୍ଷରେ 16 ନୂତନ ବୃଦ୍ଧାଶ୍ରମର ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ବୋଲି ବୈଠକରୁ ଜଣାପଡ଼ିଛି। ଏହି ବୈଠକରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ରାଜ୍ୟ ମଧୁବାବୁ ପେନ୍ସନ୍ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ ଚଳାଚଳ ବଜାର ଭାବେ ଭାରତ ମାନ୍ୟତା ପାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ବିମାନ ସେବା କ୍ଷେତ୍ରରେ ଭାରତ ତୃତୀୟ ବୃହତ ବଜାର ବୋଲି ଜଣାପଡ଼ିଛି। ଗତ 10 ମଧ୍ୟରେ ଦେଶର ବିମାନ ସଂଖ୍ୟା 400-800 ବୃଦ୍ଧି ପାଇଛି। ସେହିଭଳି ବିମାନ ବନ୍ଦର ସଂଖ୍ୟା ମଧ୍ୟ 74 ବୃଦ୍ଧି ପାଇ 157 ପହଞ୍ଚିଛି। ଉଡ଼ାନ୍ ଯୋଜନା ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକସଭା ସଦସ୍ୟ ବଳଭଦ୍ର ମାଝୀ ଆଜି ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୋଟେରୁ MPV 16 ଏବଂ MPV 6 ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତା 17ରୁ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହେବ। ଅକ୍ଟୋବର 2 ତାରିଖ ଦିନ ସ୍ୱଚ୍ଛତା ଦିବସ ପାଳନ କରାଯିବ। ଏହାକୁ ସଫଳତାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତରାଜ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ସ୍ୱଚ୍ଛତା ଅଭିଯାନ ରୂପରେଖ ନେଇ ଆଲୋଚନା ହୋଇଛି। ଢେଙ୍କାନାଳ ପୌର ସମ୍ମିଳନୀ କକ୍ଷରେ ମଧ୍ୟ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହରକୁ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ମୁକ୍ତ କରିବା ପାଇଁ ଏହି ଅଭିଯାନରେ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପଭି ନିଆଯାଇଛି। ସହରର 23ଟି ଯାକ ୱାର୍ଡରେ ଏହି ଅଭିଯାନ ନେଇ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପଭି ନିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଁଝର ଗ୍ରାମ ପଞ୍ଚାୟତରେ ସୁଭଦ୍ରା ରଥକୁ ସ୍ୱାଗତ କରାଯାଇଛି। ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ନେଇ ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ ଆଜି ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର 160 ଦିନ ମଧ୍ୟରେ 100.44 ନିୟୁତ ଟନ୍ ପଣ୍ୟ ଅପସାରଣ କରି ରେକର୍ଡ ସୃଷ୍ଟି କରିଛି। ଗତ ଆର୍ଥିକ ବର୍ଷ ସମାନ ଅବଧି ସମୟରେ ହୋଇଥିବା ପଣ୍ୟ ଅପସାରଣ ତୁଳନାରେ ଏହା 6.15 ନିୟୁତ ଟନ୍ ଅଧିକ। ସୂଚନା ଅନୁଯାୟୀ ଖୋର୍ଦ୍ଧା ରେଳମଣ୍ଡଳରେ 60.38 ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଉଥିବା ସମୟରେ ୱାଲ୍ଟିୟର ରେଳମଣ୍ଡଳରେ 22.68 ଏବଂ ସମ୍ଭଲପୁର ରେଳମଣ୍ଡଳରେ 17.38 ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଛି। ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଆଜି ପୁରୀଠାରେ ପାଳିତ ହୋଇଛି। ଏନେଇ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସମୁଦ୍ରକୂଳ ସାତଲହଡ଼ି ମଠ ପର୍ଯ୍ୟନ୍ତ ଭାଗବତ ସଚେତନତା ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି ପଦଯାତ୍ରାର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନାରେ ପଞ୍ଜିକରଣ ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏକ ଜନସଭା କେନ୍ଦ୍ରକୁ ସିଲ୍ କରିଦେଇଛି। ପୌରାଞ୍ଚଳର ମୁକୁନ୍ଦ ପ୍ରସାଦଠାରେ ଥିବା ଏକ ଜନସଭା କେନ୍ଦ୍ର ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରାଯାଉଥିବା ନେଇ ଅଭିଯୋଗ ମିଳିଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପୌର ପରିଷଦ ବିଭାଗୀୟ ଅଧିକାରୀ ଏବଂ ଟାଉନ୍ ଥାନା ପୁଲିସ୍ ସେଠାରେ ପହଞ୍ଚ ସେହି ଜନସଭା କେନ୍ଦ୍ରଟିକୁ ସିଲ୍ କରିଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟରତ ଦୁଇଜଣ ଜଗନ୍ନାଥ ମନ୍ଦିର ପୁଲିସ୍ କର୍ମଚାରୀ କୁସ୍ତି ବିଜେତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସମ୍ମାନିତ କରିଛନ୍ତି। ନେପାଳର କାଠମାଣ୍ଡୁର ବୌଦ୍ଧ ଦିବ୍ୟ ନଗରଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ବାଟ୍ କୁସ୍ତି ଯୋଦ୍ଧା ପ୍ରତିଯୋଗିତାରେ 110 କିଲୋ ବର୍ଗରେ ସନ୍ତୋଷ କୁମାର ଦାସ ଏବଂ 75 କିଲୋ ବର୍ଗରେ ହେମନ୍ତ ଭୋଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଜାଲ୍ କାଗଜପତ୍ର ମାଧ୍ୟମରେ ସଂଗୃହୀତ ମୋବାଇଲ୍ ନମ୍ଘରଗୁଡ଼ିକୁ ବିଚ୍ଛିନ୍ନ କରିବା ଲାଗି ଦୂରସଞ୍ଚାର ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 1 କୋଟି ମୋବାଇଲ୍ ନମ୍ଘରକୁ ବନ୍ଦ କରିଦିଆଯାଇଛି। ସାଇବର ଠକେଇକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସ୍ପାମ୍ କଲ୍କୁ ରୋକିବା ପାଇଁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ ପକ୍ଷରୁ ପୂର୍ବରୁ ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ପ୍ରାୟ 3.5 ଲକ୍ଷ ମୋବାଇଲ୍ ନମ୍ଘରକୁ ବନ୍ଦ କରାଯାଇଥିଲା। ପାଣିପାଗ ମିଆଁମାରର କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା 2 ଦିନ ମଧ୍ୟରେ ଘୂର୍ଣ୍ଣିବଳୟଟି ବାଂଲାଦେଶ ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼େ ଗତି କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ରାଜ୍ୟ କ୍ୟାବିନେଟ୍ରେ ଓଡ଼ିଶା ବେସାମରିକ ନିୟମାବଳୀ 2020ର ସଂଶୋଧନ ପ୍ରସ୍ତାବ ପାରିତ। ଅଗ୍ନିବୀରଙ୍କ ପାଇଁ ରହିବ 10% ସ୍ଥାନ ସଂରକ୍ଷଣ। ଆଦାନୀ ଗ୍ରୁପ୍କୁ ମିଳିଲା ଗୋପାଳପୁର ବନ୍ଦର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍କ୍ରବ୍ ଟାଇଫସ୍ରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ, ସ୍ୱଷ୍ଟ କଲା ଜନସ୍ୱାସ୍ଥ୍ୟ ବିଭାଗ। ଏବଂ ବାଂଲାଦେଶ ଉପକୂଳରେ ଆସନ୍ତା 2 ଦିନ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।